ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। আশা করু এই কার্যক্রম নিশ্চিত ভাবে আপনার হৃদয়স্পর্শী হয়ে পাব, কিন্তু আমার অনুরোধ আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার সাহায্য করতু আসহ পত্র মাধ্যমে যোগাযোগ করা নিমন্তে উৎসাহিত করতু। আপনার প্রার্থনার অনুরোধ রক্ষা করে আমি প্রার্থনা করুছ, ପ୍ରଭୁ ଆପଣଙ୍କୁ ନିଶ୍ଚିତ ଭାବରେ ସୁରକ୍ଷା ପ୍ରଦାନ କରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ଦେଇଅଛ। କେବଳ ସେତିକି ନୁହେଁ, ଆମମାନଙ୍କର ଦୈନନ୍ଦିନ ଜୀବନର ସମସ୍ତ ଆବଶ୍ୟକତା ଯୋଗାଇ ଆମମାନଙ୍କୁ ସମସ୍ତ ପ୍ରକାର ଆକସ୍ମିକ ଦୁର୍ଘଟଣା ସମସ୍ତ ଅମଙ୍ଗଳରୁ ସୁରକ୍ଷା କରି ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ଦେଇଥିବାରୁ ତୁମର ଧନ୍ୟବାଦ କରୁଅଛୁ। ପବିତ୍ର ପ୍ରଭୁ, ଏହିପରି ଯେତେ ଶ୍ରୋତାବନ୍ଧୁମାନେ ପ୍ରଭୁ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ସୁସ୍ଥତା ଦେଇ, ସବଳତା ଦେଇ, ଦୀର୍ଘାୟୁ ଦେଇ ତୁମର ଗୌରବ ମହିମା ପାଇଁ ତୁମେ ସୁରକ୍ଷା କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶର 14 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ହିତୋପଦେଶ ପୁସ୍ତକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଠାରେ ଆମେ ଈଶ୍ୱରଙ୍କ ଜ୍ଞାନକୁ ଏକ ସଂକ୍ଷିପ୍ତ ବାକ୍ୟରେ ଉପସ୍ଥାପିତ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଆମେ ଦେଖୁ ଯେ ସେହିସବୁ ବ୍ୟକ୍ତିବିଶେଷଙ୍କ ଜୀବନରେ ଖାପ ଖାଏ ଯେଉଁମାନେ କି ବାଇବଲ ମଧ୍ୟରେ ପ୍ରକାଶ କରାଯାଇଅଛନ୍ତି। ଆହୁରି ମଧ୍ୟ ସେହିସବୁ ଲୋକମାନଙ୍କ ଜୀବନ ସହିତ ଖାପ ଖାଏ ଯେଉଁମାନଙ୍କୁ ଆମେ ଜାଣୁ, ଆଉ ସେହିସବୁ ଆପଣଙ୍କ ଓ ମୋର ଜୀବନ ସହିତ ମଧ୍ୟ ଖାପ ଖାଏ। ତେବେ ଏହି ପର୍ବରେ ମଧ୍ୟ ଆମେ ଈଶ୍ୱରଙ୍କ ଜ୍ଞାନକୁ ଛୋଟ ଛୋଟ ବାକ୍ୟ ମଧ୍ୟରେ ଧୀରେ ଧୀରେ ଝରିବାର ଲକ୍ଷ୍ୟ କରିବାକୁ ପାରିବା, ଯାହାକି କେବଳ ପବିତ୍ର ବାଇବଲ ମଧ୍ୟରେ ଥିବା କେତେକଙ୍କ ଚରିତ୍ରକୁ ଦର୍ଶାଏ ନାହିଁ, ମାତ୍ର ତାହା ଆଜି ମଧ୍ୟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ଓ ଏହା ଆଜି ଆମମାନଙ୍କ ଚରିତ୍ର ଉପରେ ମଧ୍ୟ ଆଲୋକପାତ କରେ। ତେବେ ଦେଖନ୍ତୁ, ହିତୋପଦେଶ 14 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଏ, ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। ପ୍ରକୃତରେ ଯେ ଜ୍ଞାନବତୀ ସ୍ତ୍ରୀ, ସେ ଆପଣାର ଗୃହକୁ ଅତି ସୁନ୍ଦର ଭାବେ ଗଢ଼େ, ଅର୍ଥାତ୍ ସେ ଆପଣାର ପରିବାରକୁ ଅତି ସୁନ୍ଦର ଭାବେ ପାଳନ କରେ, ଶୃଙ୍ଖଳିତ କରି ଗଢ଼େ, ପିଲାମାନଙ୍କର ଯତ୍ନତତ୍ୱ ନିଏ, ସେମାନଙ୍କୁ ପ୍ରଭୁରେ ବଢ଼ାଏ ଓ ସୁଶିକ୍ଷା ପ୍ରଦାନ କରେ। ଲେଖା ଅଛି, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଏ। ଏହା ପ୍ରକୃତିରେ ଏକ ଗୃହର ବାହ୍ୟ ନିର୍ମାଣକୁ ପ୍ରକାଶ କରେ ନାହିଁ, ମାତ୍ର ଏକ ପରିବାରକୁ ପ୍ରକାଶ କରେ, ଯେଉଁ ପରିବାରକୁ ଜଣେ ଜ୍ଞାନବତୀ ସ୍ତ୍ରୀ ଅତି ଶୃଙ୍ଖଳିତ ଭାବେ ତତ୍ତ୍ୱାବଧାନ କରି ଓ ସନ୍ତାନମାନଙ୍କୁ ଉପଯୁକ୍ତ ଭାବେ ଶିକ୍ଷା ଓ ଉପଦେଶ ଦେଇ ପ୍ରଭୁରେ ବଢ଼ାଇଥାଏ। ପବିତ୍ର ବାଇବେଲ ମଧ୍ୟରେ ଆମେ ଏହିପରି ଅନେକ ସ୍ତ୍ରୀମାନଙ୍କୁ ଦେଖୁ, ଯେଉଁମାନେ କି ନିଜର ପରିବାରକୁ ଅତି ଶୃଙ୍ଖଳିତ ଭାବେ ଗଢ଼ିଅଛନ୍ତି। ଅବ୍ରାହମଙ୍କ ସ୍ତ୍ରୀ ସାରା, ଏପରିକି ମୋଷାଙ୍କ ମାତା ଜୋକେବତ୍, ସେମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ ଯଦିଓ ବଡ଼ ବଡ଼ ରାଜପ୍ରାସାଦ ବା ଅଟ୍ଟାଳିକାମାନ ନିର୍ମାଣ କରିପାରିନଥିଲେ, ମାତ୍ର ସେମାନଙ୍କର ପରିବାରକୁ, ବିଶେଷ କରି ସନ୍ତାନମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଓ ଚେତନା ଦେଇ ବଢ଼ାଇଥିଲେ। ଲେଖା ଅଛି, ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। ସେମାନଙ୍କର ଦୁଷ୍ଟତା ଲାଗି ସେମାନଙ୍କ ହସ୍ତ ଦ୍ୱାରା ନିର୍ମିତ ପରିବାର ବିନଷ୍ଟ ହୋଇଥିଲା। ପ୍ରିୟ ବନ୍ଧୁ, ଜଣେ ସ୍ତ୍ରୀ ତାହାର ପରିବାରକୁ ଗଢ଼ିପାରେ ବା ଭାଙ୍ଗି ଦେଇପାରେ। ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଉପଦେଶ ନ ଦେଇ ସେ ସେମାନଙ୍କୁ ବିପଥରେ କଢ଼ାଇ ନେବା ଦ୍ୱାରା ନିଜର ପରିବାରକୁ ଧ୍ୱଂସମୁଖରେ ପତିତ କରାଏ। ଦୃଷ୍ଟାନ୍ତ ସ୍ୱରୂପ ମୁଁ ଆପଣଙ୍କ ସମ୍ମୁଖରେ ଦ୍ୱିତୀୟ ବଂଶାବଳୀର 22 ପର୍ବର 2 ଓ 3 ପଦକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ଅହସ୍ୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 42 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜେରୁସାଲାମରେ 1 ବର୍ଷ ରାଜ୍ୟ କଲେ। ତାହାଙ୍କର ମାତାଙ୍କର ନାମ ଅଥଲିଆ, ସେ ଅମ୍ରିର କନ୍ୟା ଥିଲେ। ଅହସ୍ୟ ଆହବ ବଂଶର ପଥରେ ଗମନ କଲେ, କାରଣ ଦୁଷ୍କର୍ମ କରିବା ପାଇଁ ତାହାଙ୍କର ମାତା ତାହାଙ୍କର ମନ୍ତ୍ରଣାଦାୟିନୀ ଥିଲେ। ଏହାପରେ 14 ପର୍ବର 2 ପଦରେ ଲେଖା ଅଛି, ଯେ ଆପଣା ସରଳତାରେ ଆଚରଇ ସେ ସଦାପ୍ରଭୁଙ୍କୁ ଭୟ କରଇ, ମାତ୍ର ବିପଦଗାମୀ ତାହାଙ୍କୁ ତୁଚ୍ଛ କରେ। ଆମମାନଙ୍କର ଆଚରଣ ଯେ ଈଶ୍ୱରଙ୍କ ସହିତ ଆମମାନଙ୍କର ସମ୍ପର୍କକୁ ପ୍ରକାଶ କରେ, ଏହି ପଦ ତାହା ସ୍ୱଷ୍ଟ କରିଦିଏ। ପ୍ରଥମ ଯୌନ 2 ପର୍ବର 6 ପଦରେ ଲେଖା ଅଛି, ଯିଏ ତାହାଙ୍କଠାରେ ରହେ ବୋଲି କହେ ତାହାର ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ। ଆମମାନଙ୍କର ଆଚରଣ ଈଶ୍ୱରଙ୍କର ମନର୍ମତ ଓ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ହେବା ଉଚିତ, ଯେପରି ଖ୍ରୀଷ୍ଟ ଯୀଶୁଙ୍କର ଥିଲା। ଆପଣଙ୍କର ମନେଥିବ ଯେ ସାମୁଏଲ ଏହି ବିଷୟ ରାଜା ସାଉଲଙ୍କ ନିକଟରେ ପ୍ରକାଶ କରି କହିଲେ, ଦେଖ, ଶୁଣିବା ବଳିଦାନଠାରୁ ଓ ଅବଧାନ କରିବା ମେଷମେଦଠାରୁ ଉତ୍ତମ, ଯାହାକି ପ୍ରଥମ ସାମୁଏଲ 15 ପର୍ବର 22 ପଦରେ ଲେଖା ଅଛି। ତେଣୁକରି ପ୍ରଭୁଙ୍କ ପ୍ରତି ବାଧ୍ୟତା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ, ତାହା ବିନା ଆମମାନଙ୍କର ସମସ୍ତ ଧର୍ମକର୍ମ ବୃଥା। 14 ପର୍ବର 3 ପଦରୁ 11 ପଦ ମଧ୍ୟରେ ଆମେ ଜ୍ଞାନୀ ଓ ଅଜ୍ଞାନୀମାନଙ୍କର ଆଚରଣ ମଧ୍ୟରେ ପାର୍ଥକ୍ୟତା ଲକ୍ଷ୍ୟ କରିବାକୁ ପାରୁ। 14 ପର୍ବର 3 ପଦରେ ଲେଖା ଅଛି, ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ, ମାତ୍ର ଜ୍ଞାନବାନ ଲୋକଙ୍କ ଉଷ୍ଠାଧର ସେମାନଙ୍କୁ ରକ୍ଷା କରେ। ଏହା ମୋତେ ଦାଉଦ ଓ ଗଲିଆତ ବିଷୟରେ ସ୍ମରଣ କରାଇଦିଏ, ଯାହାକି ପ୍ରଥମ ସାମୁଏଲ 17 ପର୍ବର 41-49 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ, ଏହା ହେଉଛି ଗଲିଆତର ଛବି। ପଲିଷ୍ଟିୟମାନଙ୍କର ବୀର ବୋଲି ସେ ଅତି ଗର୍ବର କଥା କହୁଥିଲା। ଯେତେବେଳେ ଦାଉଦ ସ୍ୱେଚ୍ଛାକୃତ ଭାବେ ତାହା ସହିତ ଯୁଦ୍ଧ କରିବା ନିମନ୍ତେ ବାହାରିଗଲେ, ସେତେବେଳେ ସେ ଏହିପରି ଭାବେ ତାହାର ପ୍ରତିକ୍ରିୟା ପ୍ରକାଶ କରି କହିଲା, ମୁଁ କି କୁକୁର ଯେ ତୁ ଜଷ୍ଟି ନେଇ ମୋ ପାଖକୁ ଆସିଛୁ। ତୈରେ ପଲେଷ୍ଟିୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା, ଆଉ ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା, ମୋ କତିକିଆ, ମୁଁ ତୋର ମାଂସ ଆକାଶ ପକ୍ଷୀ ଓ ବିଲ ପଶୁମାନଙ୍କୁ ଦେବି। କିନ୍ତୁ ଅପରପକ୍ଷରେ ଲେଖା ଅଛି, ମାତ୍ର ଜ୍ଞାନବାନ ଲୋକଙ୍କ ଉଷ୍ଠାଧର ସେମାନଙ୍କୁ ରକ୍ଷା କରେ। ବର୍ତ୍ତମାନ ଦାଉଦଙ୍କର ପ୍ରତ୍ୟୁତ୍ତରକୁ ଲକ୍ଷ୍ୟ କରନ୍ତୁ, ଯାହାକି ସେ ଗଲିଆତକୁ ପ୍ରଦାନ କରନ୍ତି। ତେବେ ଦାଉଦ ପଲିଷ୍ଟିୟକୁ କହିଲେ, ତୁମ୍ଭେ ଖଡ୍ଗ ଘେନି ବର୍ଷାଘେନି ଓ ଶୈଲ୍ୟଘେନି ମୋ କତିକି ଆସିଅଛ। ମାତ୍ର ତୁମେ ଯାହାକୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସେନାଧିପତି ସଦାପ୍ରଭୁଙ୍କ ନାମରେ ତୁମ ନିକଟକୁ ମୁଁ ଆସୁଅଛି। ଏହାପରେ ଚଉଦ ପର୍ବର ଚାରିପଦରେ ଲେଖା ଅଛି, ଗୋରୁ ନ ଥିଲେ କୁଣ୍ଡ ନିର୍ମଳ ଥାଏ, ପୁଣି ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ। ଏହା ହେଉଛି ଏକ ଚମତ୍କାର ହିତୋପଦେଶ। ଈଶ୍ୱରଙ୍କ ବାକ୍ୟର ବିଭିନ୍ନ ଅଂଶରେ ଗୋରୁକୁ ଆମ୍ଭମାନଙ୍କ ନିକଟରେ ଏକ ଉଦାହରଣ ସ୍ୱରୂପ ଉପସ୍ଥାପିତ କରାଯାଇଅଛି। ମଧ୍ୟ ଗୋରୁ ବଳିଦାନର ଏକ ପଶୁ ଥିଲା, ଯାହାକି ବଳିଦାନରେ ଖ୍ରୀଷ୍ଟଙ୍କର ନିଦର୍ଶନ ସ୍ୱରୂପ ଥିଲା। ତେବେ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି, ସେହି ସମୟରେ ବିଶେଷତଃ ବଳଦ ଏକ ମଜବୁତ ପ୍ରାଣୀ ଥିଲା, ଯାହାକି ଟ୍ରାକ୍ଟର ପରି କାର୍ଯ୍ୟ କରୁଥିଲା। ସେମାନେ ବଳଦକୁ ବଜାର ଯିବାରେ ବ୍ୟବହାର କରୁଥିଲେ ଓ ସେମାନେ ସେମାନଙ୍କର ଜମି ସବୁ ଚାଷ କରିବାରେ ବଳଦକୁ ବ୍ୟବହାର କରୁଥିଲେ। ମୁଁ ଭାବେ ଯେ ସେ ଏକ ଅସନା ପ୍ରାଣୀ, ଏହି ଅର୍ଥରେ ଯେ ତାହାର କୁଣ୍ଡ ନିର୍ମଳ ହେବା ଆବଶ୍ୟକ ଥିଲା, ଆଉ ତାହା ଏକ ଅସୁଖ କାର୍ଯ୍ୟ ଥିଲା, କାରଣ ସେ ଏକ ବୃହତ୍ ପ୍ରାଣୀ ଥିଲା। ପ୍ରକୃତରେ ସେହି କୁଣ୍ଡକୁ ପରିଷ୍କାର କରିବାରୁ ରକ୍ଷା ପାଇବାର ଉପାୟ ଥିଲା ବଳଦଠାରୁ ଦୂରେଇ ରହିବା, ଯାହାକି ସେମାନଙ୍କୁ ଏକ ପରିଷ୍କାର କୁଣ୍ଡ ଯୋଗାଇବ। ମାତ୍ର ସେମାନେ ବଳଦର ଶକ୍ତିରୁ ବଞ୍ଚିତ ହେବେ। ଏହାର ଏକ ଚମତ୍କାର ଆତ୍ମିକ ଶିକ୍ଷା ଆମମାନଙ୍କ ନିମନ୍ତେ ରହିଅଛି। ବେଳେବେଳେ ଆମ ମଣ୍ଡଳୀ ମଧ୍ୟରେ ଥିବା ସମସ୍ୟାର ସମାଧାନ ନିମନ୍ତେ କିମ୍ବା ବିଭାଜନର ସମାଧାନ ନିମନ୍ତେ ଆମେ ବଳଦମାନଙ୍କ ପରି ଲୋକମାନଙ୍କୁ ହଟେଇ ଦେବା ପାଇଁ ଚେଷ୍ଟା କରୁ। ମୁଁ ବିଶ୍ୱାସ କରେ ଏହା ପ୍ରାୟ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀରେ ପରିଲକ୍ଷିତ ହୁଏ, କିନ୍ତୁ କିଛିଦିନ ପରେ ଏହା ସ୍ପଷ୍ଟ ଭାବେ ଜଣାପଡ଼େ ଯେ ଏହା ଥିଲା ବଳଦମାନେ ଯେଉଁମାନେ କି ଲଙ୍ଗଳକୁ ଟାଣୁଥିଲେ। ସେମାନେ ଥିଲେ ଜଣେ ଯେଉଁମାନେ କି ଆର୍ଥିକ ଭାବେ ସାହାଯ୍ୟ କରୁଥିଲେ, ସେମାନେ ଥିଲେ ଜଣେ ଯେଉଁମାନେ କି ପ୍ରଚାରକମାନଙ୍କୁ ପଠାଉଥିଲେ, ସେମାନେ ଥିଲେ ଜଣେ ଯେଉଁମାନେ କି ଟଙ୍କା ପଇସା ଦେବାନେବା କରୁଥିଲେ। ତେଣୁକରି ଜଣେ ଯେକୌଣସି ପରିଷ୍କାର କରିବାର କାର୍ଯ୍ୟ କରିବା ପୂର୍ବରୁ ପ୍ରକୃତରେ ପ୍ରଭୁଙ୍କର କାର୍ଯ୍ୟରେ କେଉଁମାନେ ବଳଦ ସେମାନଙ୍କୁ ଖୋଜି ବାହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏପରିକି ମଣ୍ଡଳୀ ମଧ୍ୟରେ ଏକ ଦଳର ଲୋକ ଥାନ୍ତି ଯେଉଁମାନେ କି ମାଣ୍ଡଳିକ ଅନ୍ୟାନ୍ୟ କାର୍ଯ୍ୟରେ ବହୁତ ବ୍ୟସ୍ତ ରହି ଯେଉଁମାନେ ମଣ୍ଡଳୀ ମଧ୍ୟରେ ବାଇବଲ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ସେମାନଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି। ସେମାନେ ଭାବନ୍ତି ସେମାନେ କୁଣ୍ଡ ନିର୍ମଳ କରିବାକୁ ଯାଉଅଛନ୍ତି, ତେଣୁକରି ସେମାନେ ବଳଦକୁ ହଟେଇ ଦିଅନ୍ତି, କିନ୍ତୁ ସେପରି କରିବା ଦ୍ୱାରା ସେମାନେ ଭୁଲ କରନ୍ତି। ମୋର ଜଣେ ବନ୍ଧୁ ଅନେକ ସମୟରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବନ୍ଧୁଙ୍କ ସହିତ ଦଣ୍ଡ କନ୍ଦୁକ କ୍ରୀଡ଼ା ଖେଳନ୍ତି, ଆଉ ସେହି ଖ୍ରୀଷ୍ଟ ବିଶ୍ୱାସୀ ବନ୍ଧୁ ଜଣକ ବାଇବଲ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ 2 ଘଣ୍ଟା ଦିଅନ୍ତି, କାରଣ ସେ ବାଇବଲ ଶିକ୍ଷାରେ ବିଶ୍ୱାସ କରନ୍ତି। ଆଉ ତାହାଙ୍କ ସହିତ ମୋର ବନ୍ଧୁଙ୍କର ଅତି ଚମତ୍କାର ସମ୍ପର୍କ ଥିଲା, କିନ୍ତୁ ସେମାନେ ଅନେକ ବିଷୟରେ ପରସ୍ପର ସହିତ ଏକମତ ନଥିଲେ। ଯେତେବେଳେ ସେମାନେ ଖେଳନ୍ତି ସେହି ସମୟରେ ମୋର ବନ୍ଧୁ ଜଣକ ଖେଳ ଉପରେ ବିଶେଷ ଦୃଷ୍ଟି ଦେଇଥାନ୍ତି, କିନ୍ତୁ ସେହି ବିଶ୍ୱାସୀ ବନ୍ଧୁ ଜଣକ ସଦାସର୍ବଦା ମୋର ବନ୍ଧୁଙ୍କର କାର୍ଯ୍ୟ ନେଇ କହନ୍ତି, ତୁମେ କାହିଁକି ଏହା କରୁନାହଁ, ତୁମେ କାହିଁକି ତାହା କରୁନାହଁ। କିନ୍ତୁ ବେଳେବେଳେ ଏହି କଥାରେ ମୋର ବନ୍ଧୁ ଜଣକ ଟିକେ ବିରକ୍ତ ହୋଇଯାଆନ୍ତି, ସେ ତାହାଙ୍କଠାରୁ ଦୂରେଇ ରହିପାରିଥାନ୍ତେ, ଯାହାଫଳରେ ତାହା କୁଣ୍ଡ ନିର୍ମଳ ରଖିବା ପରି ହୋଇପାରିଥାନ୍ତା, ମାତ୍ର ତାହା ବଳଦକୁ ହଟାଇବା ପରି ହୋଇଥାନ୍ତା। ସେ ତାହାଙ୍କର ବନ୍ଧୁକୁ ହରେଇଥାନ୍ତେ, ଯେ କି ଅନେକ ହିତଜନକ ପରାମର୍ଶ ତାହାଙ୍କୁ ଦେଉଥିଲେ, ଆଉ ସେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ ଚେଷ୍ଟା ଚଳାଇବାରେ ତାହାଙ୍କ ସହିତ ଲଙ୍ଗଳ ଟାଣୁଥିଲେ। ପ୍ରକୃତରେ ବଳଦକୁ ହଟେଇ କୁଣ୍ଡକୁ ନିର୍ମଳ କରିବା କେତେ ମୂର୍ଖତାର କର୍ମ। ଚଉଦ ପର୍ବର 5 ପଦରେ ଏହିପରି ଲେଖା ଅଛି, ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ। ପ୍ରଭୁ ଯୀଶୁଙ୍କୁ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ବୋଲି କୁହାଯାଏ, ଆଉ ତାହା ହେଉଛି ଏକ ପ୍ରକାର ସାକ୍ଷ୍ୟ ଯାହାକି ଆମମାନଙ୍କର ମଧ୍ୟ ରହିବା ଉଚିତ। ଆଜି ଆମମାନେ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ବିଷୟ ନେଇ ଅନେକ କିଛି ଶୁଣିବାକୁ ପାରୁ। ଖ୍ରୀଷ୍ଟଙ୍କ ନିମନ୍ତେ କିପରି ସାକ୍ଷୀ ହେବାକୁ ହେବ ସେହି ବିଷୟ ନେଇ ମଧ୍ୟ ଶିକ୍ଷା ଦିଆଯାଏ। ତେବେ ଏହା ଅତି ଚମତ୍କାର ବିଷୟ ଯାହାକି ଆପଣଙ୍କୁ ସେହି ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ଅନ୍ୟକୁ ଜଣାଇବା ନିମନ୍ତେ ସମର୍ଥ କରାଇବ। କିନ୍ତୁ ମନେ ରଖନ୍ତୁ, 2 ପ୍ରକାରର ସାକ୍ଷ୍ୟ ରହିଅଛି, ଗୋଟିଏ ହେଉଛି ବିଶ୍ୱସ୍ତ ସାକ୍ଷ୍ୟ ଓ ଅନ୍ୟଟି ହେଉଛି ମିଥ୍ୟା ସାକ୍ଷ୍ୟ। ଆପଣ ଯଦି ଅନ୍ୟକୁ କହନ୍ତି ଯେ ଯୀଶୁ ଉଦ୍ଧାର କରନ୍ତି, ରକ୍ଷା କରନ୍ତି ଓ ପରିତୃପ୍ତ କରାନ୍ତି, ଆପଣ କ'ଣ ସତ୍ୟ କହୁଅଛନ୍ତି? ଆପଣ ଉତ୍ତର ଦେଇପାରନ୍ତି, ବାସ୍ତବିକ ଏହା ସତ୍ୟ ଅଟେ। ହଁ, ଘଟଣାଗୁଡ଼ିକ ସତ୍ୟ ଅଟେ, କିନ୍ତୁ ଆପଣ କ'ଣ ଏହା ନିଜ ଜୀବନରେ ସତ୍ୟ ବୋଲି ପ୍ରମାଣିତ କରିଅଛନ୍ତି କି? ଚଉଦ ପର୍ବର ନୂଆପଦରେ ଲେଖା ଅଛି, ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି, ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ। ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଇସେବେଲ ହେଉଛି ତହିଁର ମୁଖ୍ୟ ଉଦାହରଣ, ଯିଏକି ପାପ ପ୍ରତି ପରିହାସ କରିଥିଲା। ତେବେ ସେହି ପ୍ରକାର ଲୋକମାନଙ୍କଠାରୁ ଦୂରେଇ ରହିବାକୁ ଆମମାନଙ୍କୁ କୁହାଯାଏ, ଆଉ ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିବା ମଧ୍ୟ ଉଚିତ ନୁହେଁ। ଚଉଦ ପର୍ବର ଦଶପଦରେ ଲେଖା ଅଛି, ଅନ୍ତଃକରଣ ଆପଣାର ତିକ୍ତତା ଜାଣଇ, ପୁଣି ଅପରିଚିତ ଲୋକ ତାହାର ଆନନ୍ଦରେ ଭାଗୀ ହୁଏ ନାହିଁ। ପ୍ରତ୍ୟେକ ହୃଦୟର କିଛି ଅକୁହା ଆନନ୍ଦ ଓ ଦୁଃଖ ରହିଅଛି, ଯାହାକି କେହି ପ୍ରକାଶ କରିପାରନ୍ତି ନାହିଁ। ଆମେ ଏହା ପ୍ରକାଶ କରିପାରୁ, ମାତ୍ର ସେମାନେ ବୁଝିପାରନ୍ତି ନାହିଁ। ପ୍ରଭୁଙ୍କର ଜଣେ ଦାସଙ୍କୁ କେତେକ ଲୋକ ତାହାଙ୍କର କର୍କଟ ରୋଗର ଅସ୍ତ୍ରୋପଚାର ବିଷୟ ନେଇ ପଚାରିଲେ, ଆଉ ସେ ସେହି ଡାକ୍ତରଖାନାରେ କିପରି ପ୍ରଭୁଙ୍କ ପ୍ରତି ଫେରିଲେ ଓ ପ୍ରଭୁ କିପରି ନିଜକୁ ବାସ୍ତବ ଭାବରେ ତାହାଙ୍କ ନିକଟରେ ପ୍ରକାଶ କଲେ ଓ ତାହାଙ୍କ ସହିତ କଥା କହିଲେ, ତାହା ସେମାନଙ୍କୁ ଜଣାଇଲେ। ମାତ୍ର ସେମାନେ ତାହା ଶୁଣିବାକୁ ପସନ୍ଦ କଲେ ନାହିଁ ଓ ସେମାନେ ତାହାଙ୍କୁ ଛାଡ଼ି ଚାଲିଗଲେ। ତାପରେ ପ୍ରଭୁଙ୍କର ଦାସ ନିଜକୁ ନିଜେ କହିଲେ, ସମ୍ଭବତଃ ତାହା ହିଁ ହେଉଛି ଏକ ଗୁପ୍ତ ବିଷୟ, ଯାହାକି ମୁଁ କୌଣସି ବ୍ୟକ୍ତି ନିକଟରେ ପ୍ରକାଶ କରିପାରିବି ନାହିଁ। ଆପଣ କେବେ କିଛି ଚମତ୍କାର ତଥା ଆନନ୍ଦପୂର୍ଣ୍ଣ ଅନୁଭୂତି ମଧ୍ୟ ଦେଇ ଗତି କରିଛନ୍ତି, ଯାହାକି ଆପଣ ଆପଣଙ୍କ ଅତି ପ୍ରିୟ ବନ୍ଧୁଙ୍କୁ ଜଣାଇବା ନିମନ୍ତେ ଚେଷ୍ଟା କରିଅଛନ୍ତି? ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କର ପରିଚୟ ପାଇଲି ଓ ସେ ମୋ ହୃଦୟରେ କଥା କହିଲେ, ସେତେବେଳେ ମୋର ମନ ଆନନ୍ଦରେ ଭରିଗଲା। ଆଉ ମୁଁ କିପରି ଏହା ମୋର ପ୍ରିୟଜନମାନଙ୍କୁ ଜଣାଇବି ସେଥିନିମନ୍ତେ ବ୍ୟାକୁଳ ହେଲି। କିନ୍ତୁ ଯେତେବେଳେ ମୋର ସେହି ଲୋମହର୍ଷଣ ଅନୁଭୂତିକୁ ସେମାନଙ୍କୁ ଜଣାଇଲି, ସେତେବେଳେ ସେମାନଙ୍କ ମୁଖରୁ ମୁଁ ସେହି ଆନନ୍ଦର ଛବି ବା ବାକ୍ୟ ଲକ୍ଷ୍ୟ କରିବାକୁ ପାରିଲି ନାହିଁ। ସେମାନେ ସେହି ଅନୁଭୂତି ଉପରେ କିଛି ଗୁରୁତ୍ୱ ଦେଲେ ନାହିଁ କି ସେମାନେ ମୋ ସହିତ ଆନନ୍ଦ କରିପାରିଲେ ନାହିଁ। ଆଉ ସେତେବେଳେ ମୁଁ ବୁଝିପାରିଲି ଯେ ସେମାନେ ସେହି କଥା ଉପରେ ବିଶ୍ୱାସ କରୁନାହାନ୍ତି କି ତହିଁ ଉପରେ ଗୁରୁତ୍ୱ ଦେଉନାହାନ୍ତି। ତାପରେ ମୁଁ ଭାବିଲି, ସେମାନଙ୍କୁ ଏହା ନ କହିଥିଲେ ବୋଧହୁଏ ଭଲ ହୋଇଥାନ୍ତା। ତେଣୁକରି ଅନ୍ତଃକରଣର ଆନନ୍ଦରେ ସମସ୍ତେ ଭାଗୀ ହୋଇପାରନ୍ତି ନାହିଁ, କାରଣ ସେମାନେ ତାହା ବୁଝିପାରନ୍ତି ନାହିଁ। ଚଉଦ ପର୍ବର ଏଗାର ପଦରେ ଲେଖା ଅଛି, ଦୁଷ୍ଟମାନଙ୍କ ଗୃହ ନିପାତ ହେବ, ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ। ପ୍ରକୃତିରେ ଏହା କ'ଣ ସତ୍ୟ ନୁହେଁ କି? ହଁ, ଏଥିନିମନ୍ତେ ଆମେ ଧୈର୍ଯ୍ୟ ରକ୍ଷା କରିପାରିନଥାଉ, ମାତ୍ର ଈଶ୍ୱର ତାହାଙ୍କର ନିରୂପିତ ସମୟ ଅନୁଯାୟୀ ଓ ତାହାଙ୍କର ଯୋଜନା ଅନୁଯାୟୀ ସାଧନ କରିଥାନ୍ତି। ଏହା ବିଳମ୍ବରେ ହେଉ ବା ଶୀଘ୍ର ହେଉ, ନିଶ୍ଚିତ ଭାବେ ସଫଳ ହେବ। ଚଉଦ ପର୍ବର ବାରପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଏହା ହେଉଛି ଏକ ପଦ ଯାହାକି ବିଭିନ୍ନ ଭ୍ରାନ୍ତ ଧର୍ମାବଲମ୍ବୀମାନଙ୍କ ନିମନ୍ତେ ପ୍ରଯୁଜ୍ୟ ହେବା ଉଚିତ। ସେହିସବୁ ଭ୍ରାନ୍ତ ଶିକ୍ଷା ଅତି ସୁନ୍ଦର ଓ ମନମୁଗ୍ଧକର ଅଟେ। ନିକଟରେ ଜଣେ ବନ୍ଧୁ ମୋତେ କହିଲେ, ଏହି ସମସ୍ତ ଭ୍ରାନ୍ତ ଶିକ୍ଷା ବା ଧର୍ମମତ କାହିଁକି ବୃଦ୍ଧି ପାଇବାରେ ଲାଗିଛି? ମୁଁ ତାଙ୍କୁ କହିଲି, କାରଣ ଏହା ମନୁଷ୍ୟର ପୁରାତନ ସ୍ୱଭାବକୁ ସନ୍ତୁଷ୍ଟ କରେ, ଏହା ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରେ। ଏହା ଆପଣଙ୍କୁ କହେ ଯେ ଆପଣ ଯଦି ଜଣେ ଅତି ସୁନ୍ଦର ବ୍ୟକ୍ତି ଓ କେତେକ ନୀତିନିୟମକୁ ଅନୁକରଣ କରନ୍ତି ବା ପାଳନ କରନ୍ତି, ତାହେଲେ ଆପଣ ଈଶ୍ୱରଙ୍କର ଧାର୍ମିକତା ସାଧନ କରିପାରିବେ। ପ୍ରିୟ ବନ୍ଧୁ, ଏକ ରାସ୍ତା ଅଛି ଯାହାକି ମନୁଷ୍ୟର ଦୃଷ୍ଟିରେ ସରଳ ଦେଖାଯାଏ, କିନ୍ତୁ ଏହି ହିତୋପଦେଶର ଶେଷ ଭାଗ ପ୍ରତି ଟିକେ ଲକ୍ଷ୍ୟ କରନ୍ତୁ। ଲେଖା ଅଛି, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ, ଅର୍ଥାତ୍ ଏହାର ଶେଷ ଗତି ବା ଅନ୍ତିମ ପରିଣତି ହେଉଛି ଈଶ୍ୱରଙ୍କଠାରୁ ଅନନ୍ତକାଳୀନ ବିଚ୍ଛେଦ। ତେଣୁକରି ଠିକ୍ ପଥରେ ଗମନ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ପ୍ରଭୁ ଯୀଶୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ, ଯାହାକି ଯୋହନ ଚଉଦ ପର୍ବର ଛଅ ପଦରେ ଲେଖା ଅଛି। ମନୁଷ୍ୟ ତାହାର ଚିନ୍ତାଧାରାରେ ଅନେକ ସମୟରେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଜୀବନଯାପନ କରେ। ଈଶ୍ୱରଙ୍କ ଅସନ୍ତୋଷଜନକ କାର୍ଯ୍ୟ କଲେ ମଧ୍ୟ ତାହା ଉତ୍ତମ ବୋଲି ବିଚାର କରେ। ମାତ୍ର ତାହା ତାହା ନିମନ୍ତେ ଅମଙ୍ଗଳରେ ପରିଣତ ହୁଏ ଓ ସେ ମୃତ୍ୟୁର ସମ୍ମୁଖୀନ ହୁଏ। ତେଣୁ ନିଜର ଚିନ୍ତାଧାରାରେ ବା ଇଚ୍ଛାନୁଯାୟୀ କାର୍ଯ୍ୟ ନ କରି ଆମେ ସଦାସର୍ବଦା ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଚାଲିବା ଦ୍ୱାରା ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ହୋଇ ରହିପାରିବା ଓ ଈଶ୍ୱରଙ୍କ ମଙ୍ଗଳଦାନ ସବୁର ଅଧିକାରୀ ହୋଇପାରିବା। ପ୍ରିୟ ବନ୍ଧୁ, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ଲକ୍ଷ୍ୟ କରନ୍ତୁ ଏହାର ଶେଷରେ କ'ଣ ଥାଏ? ମୃତ୍ୟୁର ପଥ ଥାଏ, ଅର୍ଥାତ୍ ଏହାର ଶେଷରେ କେବଳ ମୃତ୍ୟୁ ଥାଏ। ତେଣୁ ଜୀବନରେ ଉତ୍ତମ ପଥକୁ ମନୋନୟନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ତେଣୁ ଯୀଶୁଙ୍କର ଅନୁଗମନ କରିବା ହେଉଛି ଉପଯୁକ୍ତ ପଥକୁ ମନୋନୟନ କରିବା। ଏହାପରେ 14:15-18 ଲେଖା ଅଛି, ନିର୍ବୋଧ ଲୋକ ସବୁ କଥା ପ୍ରତ୍ୟୟ କରେ, ମାତ୍ର ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ। ଜ୍ଞାନୀ ଲୋକ ଭୟ କରେ ଓ ମନ୍ଦକୁ ଛାଡ଼ିଦିଏ, ମାତ୍ର ମୂର୍ଖ ଲୋକ ଦାମ୍ଭିକ ଭାବ ବହି ଦୁଃସାହସୀ ହୁଏ। ଯେ ହଠାତ୍ କ୍ରୋଧୀ, ସେ ଅଜ୍ଞାନର କର୍ମ କରେ, ପୁଣି କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର। ଅସତର୍କ ଲୋକମାନେ ଅଜ୍ଞାନତା ରୂପ ଅଧିକାର ପାଆନ୍ତି, ମାତ୍ର ଚତୁର ଲୋକେ ଜ୍ଞାନରୂପ ମୁକୁଟରେ ବିଭୂଷିତ ହୁଅନ୍ତି। ଏଠାରେ ଆମେ ଜ୍ଞାନବାନ ଓ ନିର୍ବୋଧ ଲୋକର କାର୍ଯ୍ୟ ମଧ୍ୟରେ ଏକ ପାର୍ଥକ୍ୟତା ଲକ୍ଷ୍ୟ କରୁଅଛୁ। ଜ୍ଞାନବାନର ଚିନ୍ତାଧାରା ଓ କାର୍ଯ୍ୟକଳାପ ତାହାକୁ ଗୌରବରୂପ ମୁକୁଟରେ ବିଭୂଷିତ କରାଏ। ସେ ସବୁକିଛି ବୁଦ୍ଧିର ସହିତ କରେ। ସେ ଲୋକମାନଙ୍କ ପ୍ରତ୍ୟେକ କଥାରେ ବିଶ୍ୱାସ ନ କରି ବା ଗୁରୁତ୍ୱ ନ ଦେଇ ଈଶ୍ୱରଙ୍କ ବାକ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଏ ଓ ସେହି ବାକ୍ୟରେ ବିଶ୍ୱାସ କରେ, କିନ୍ତୁ ନିର୍ବୋଧ ଲୋକ ସେପରି କରେ ନାହିଁ। ଆଜି ଜଗତର ଲୋକମାନେ ଭାବନ୍ତି ଖ୍ରୀଷ୍ଟ ବିଶ୍ୱାସୀମାନେ ଏପରି ଲୋକେ ଯେଉଁମାନଙ୍କର ଦୃଷ୍ଟିକୋଣ ଅତି ନିମ୍ନ ସ୍ତରର, ସେମାନେ ଅତି ସରଳ ଓ ସେମାନେ ସମସ୍ତ ବିଷୟକୁ ବିଶ୍ୱାସ କରନ୍ତି ଯାହାକି ସେମାନଙ୍କୁ କୁହାଯାଏ। କିନ୍ତୁ ସେହି ଅର୍ଥରେ ଦେଖିବାକୁ ଗଲେ ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ ସେ ସେହିପରି ନୁହେଁ। ସେ କୌଣସି ବିଷୟ କିମ୍ବା ସମସ୍ତ ବିଷୟକୁ ଏତେ ସହଜରେ ବିଶ୍ୱାସ କରେ ନାହିଁ। ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କୁ ବାରମ୍ବାର ପ୍ରଶ୍ନ କରିବାର ଆପଣ କେବେ ଲକ୍ଷ୍ୟ କରିଅଛନ୍ତି? ଥୋମା, ଯାହାଙ୍କୁ ଆମେ ସନ୍ଦେହୀ ବୋଲି କହୁ, ସେ ଥରକୁ ଥର ପ୍ରଶ୍ନ ଉଠାଉଥିଲେ। ସେହିପରି ଶିମୋନ ପିତର ଅନେକ ପ୍ରଶ୍ନ ପଚାରିଥିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ମୁଁ କାହିଁକି ଆପଣଙ୍କର ଅନୁଗମନ କରିପାରିବି ନାହିଁ। ସେହିପରି ଫିଲିପ ଯୀଶୁଙ୍କୁ ପଚାରିଲେ, ଆମମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ, ତାହା ଆମମାନଙ୍କ ନିମନ୍ତେ ଯଥେଷ୍ଟ। ସେହିପରି ଜିହୁଦା ଇସ୍କାରିଓତ ନୁହେଁ, ଆଉ ସେ ଯୀଶୁଙ୍କୁ ପଚାରିଲେ, ଏହା କିପରି ଆପଣ ଏହିସବୁ ବିଷୟ ଆମମାନଙ୍କୁ ଦେଖାଇବେ, ମାତ୍ର ସେହିସବୁ ଜଗତକୁ ଦେଖାଇବେ ନାହିଁ? ତେଣୁକରି ଆପଣ ଲକ୍ଷ୍ୟ କରନ୍ତୁ, ଏହିସବୁ ବ୍ୟକ୍ତିମାନେ ସଦାସର୍ବଦା ପ୍ରଶ୍ନ ଉଠାଉଥିଲେ। ଆପଣ ଯଦି ଈଶ୍ୱରଙ୍କର ଜଣେ ସନ୍ତାନ, ତାହେଲେ ଆପଣ ସହଜରେ ପ୍ରତାରିତ ହେବେ ନାହିଁ। ଆପଣ ଯାହାସବୁ ଶୁଣନ୍ତି ତାହାକୁ ଗ୍ରହଣ କରିବାକୁ ଯାଉନାହାନ୍ତି। ଅନ୍ଧକାର ମଧ୍ୟରେ ବିଶ୍ୱାସ ଏକ ଲମ୍ଫ ଦେବା ପରି ନୁହେଁ। ବିଶ୍ୱାସ କିଛି ବିଷୟ ଉପରେ ଆପଣଙ୍କର ଜୀବନକୁ ବାଜି ଲଗାଇବା ପରି ନୁହେଁ, କିମ୍ବା ଏହା ଏକ ଛୋଟ ଝିଅର ସଂଜ୍ଞା ନୁହେଁ। ବିଶ୍ୱାସ ହେଉଛି ଆପଣ ଯାହା ଜାଣନ୍ତି ତହିଁରେ ବିଶ୍ୱାସ କରିବା। ପ୍ରିୟ ବନ୍ଧୁ, ବିଶ୍ୱାସ ଏକ ଦୃଢ଼ ଭିତ୍ତିମୂଳ ଉପରେ ଆଧାରିତ। ଈଶ୍ୱର କହନ୍ତି, ଯଦି ଏହା ଏକ ଦୃଢ଼ ଭିତ୍ତିମୂଳ ଉପରେ ଆଧାରିତ ନୁହେଁ, ତାହେଲେ ଏହା ବିଶ୍ୱାସ କରନ୍ତୁ ନାହିଁ। ଲେଖା ଅଛି, ନିର୍ବୋଧ ଲୋକ ସବୁ କଥା ପ୍ରତ୍ୟୟ କରେ, ମାତ୍ର ଚତୁର ଲୋକ, ବୁଦ୍ଧିମାନ ଲୋକ, ସେ ଯାହା ଶୁଣେ ତାହାକୁ ଭଲଭାବେ ପରୀକ୍ଷା କରେ। ସଦାପ୍ରଭୁ ବିଷୟକ ଭୟ, ଜଣେ ଜ୍ଞାନୀ ବ୍ୟକ୍ତି ଯାହା ଶୁଣେ ତାହାକୁ ଭଲଭାବେ ବୁଝିବା ନିମନ୍ତେ ବିଶେଷ ସହାୟକ ହୋଇଥାଏ। ସେ ସହଜରେ ସବୁ କଥାକୁ ବିଶ୍ୱାସ କରେ ନା। ଜଣେ ପ୍ରଚାରକ ଏହା ପ୍ରଚାର କରେ ବୋଲି ସେ ତାହାକୁ ବିଶ୍ୱାସର ସହିତ ଗ୍ରହଣ କରିଯାଏ ନାହିଁ। ଈଶ୍ୱରଙ୍କ ବାକ୍ୟ ପ୍ରକୃତିରେ କ'ଣ କହେ ତାହାକୁ ସେ ଅନୁସନ୍ଧାନ କରେ ଓ ଭଲଭାବେ ପରୀକ୍ଷା କରେ। ବର୍ତ୍ତମାନ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ମୁଁ ଆପଣଙ୍କୁ ଯାହା କିଛି କହେ ତାହାକୁ ଆପଣ ମୁଁ କହୁଛି ବୋଲି ଭାବି ଅନ୍ଧଭାବରେ ବିଶ୍ୱାସ କରିଯାଆନ୍ତୁ ନାହିଁ। ଆପଣ ମଧ୍ୟ ଏହାକୁ ଭଲଭାବେ ଚିନ୍ତା କରନ୍ତୁ ଓ ଏହାର ସତ୍ୟତାକୁ ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ ଓ ଏହା କେତେଦୂର ଯୁକ୍ତିଯୁକ୍ତ ବା ଯଥାର୍ଥ ତାହା ପରୀକ୍ଷା କରନ୍ତୁ। ମୁଁ ଆପଣଙ୍କୁ ଯାହା କହେ ତାହାକୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରୀକ୍ଷା କରିନିଅନ୍ତୁ। ଆଜି ଅନେକ ଶ୍ରୁତିମଧୁର ବାକ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ଓ ବିଭିନ୍ନ ମାଧ୍ୟମ ଦ୍ୱାରା ପ୍ରଚାରିତ ହେଉଅଛି। କିନ୍ତୁ ପ୍ରିୟବନ୍ଧୁ, ଆପଣ ଯେଉଁସବୁ ଶିକ୍ଷା ଶୁଣନ୍ତି ସବୁକିଛି ବିଶ୍ୱାସ କରନ୍ତୁ ନାହିଁ, ମାତ୍ର ଏହାକୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଭଲଭାବେ ପରୀକ୍ଷା କରନ୍ତୁ। ତେବେ ଏହିପରି ଭାବେ ଆମେ ଏଠାରେ ଜ୍ଞାନବାନ ଓ ନିର୍ବୋଧ ଲୋକର କାର୍ଯ୍ୟ ମଧ୍ୟରେ ଏକ ପାର୍ଥକ୍ୟତା ଲକ୍ଷ୍ୟ କରିବାକୁ ପାରୁ। ଏହାପରେ 14:19-23 ପଦ ମଧ୍ୟରେ ଆମେ ଦୁଷ୍ଟ ଲୋକ ଓ ଉତ୍ତମ ଲୋକର କାର୍ଯ୍ୟକଳାପ ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ 14:19-20 ପଦରେ ଏହିପରି ଲେଖା ଅଛି, ମନ୍ଦ ଲୋକେ ଉତ୍ତମ ଲୋକମାନଙ୍କ ଛାମୁରେ ଓ ଦୁଷ୍ଟମାନେ ଧାର୍ମିକ ଗଣର ଦ୍ୱାରରେ ଦଣ୍ଡବତ୍ କରନ୍ତି। ଦରିଦ୍ର ଆପଣା ପ୍ରତିବାସୀର ହିଁ ଘୃଣିତ ହୁଏ, ମାତ୍ର ଧନବାନର ଅନେକ ବନ୍ଧୁ ଥାନ୍ତି। ଏହା ଅତି ଅଧିକରୁ ଅଧିକ ସତ୍ୟ ହେବା ପରି ଜଣାଯାଏ। ଆଜି ଯଦି ଜଣେ ଦରିଦ୍ର ଲୋକ ରାଷ୍ଟ୍ରପତି ପଦବୀ ପାଇଁ ଠିଆ ହୁଏ, ତାହେଲେ ଲୋକେ ତାହାକୁ ଘୃଣା କରିବେ ବା ପରିହାସ କରିବେ, କାରଣ ଏହିପରି ପଦବୀ ନିମନ୍ତେ ପ୍ରାୟ ଧନୀ ବ୍ୟକ୍ତିମାନେ ହିଁ ସୁଯୋଗ ପାଇଥାନ୍ତି, ଯାହାକି ବର୍ତ୍ତମାନ ଆମେ ତାହା ଅଧିକ ମାତ୍ରାରେ ଲକ୍ଷ୍ୟ କରିବାକୁ ପାରୁ। ସେପରି 14:21 ପଦରେ ଲେଖା ଅଛି, ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛବୋଧ କରେ ସେ ପାପ କରେ, ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ ସେ ଧନ୍ୟ। ଯେଉଁମାନେ ପ୍ରତିଦାନରେ ଆପଣଙ୍କୁ କିଛି ଦେଇପାରନ୍ତି ନାହିଁ, ସେମାନଙ୍କ ପ୍ରତି ଆପଣଙ୍କର ମନୋଭାବ କିପରି? ସେମାନଙ୍କ ନିମନ୍ତେ ଆପଣ କିଛି କରନ୍ତି କି? 14:23 ପଦରେ ଲେଖା ଅଛି, ସବୁ ପ୍ରକାର ପରିଶ୍ରମରେ ଫଳ ଅଛି, ପୁଣି ଓଷ୍ଠାଧରର କଥା ମାତ୍ର କେବଳ ଦରିଦ୍ରତାରେ ପ୍ରବର୍ତ୍ତାଏ। କେତେକ ଲୋକ କେବଳ କଥା କହନ୍ତି, ମାତ୍ର ସେମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ। ଆପଣ କଥାକୁଆଳିଆ ଓ ପ୍ରକୃତ କାର୍ଯ୍ୟ କରିବା ଲୋକଙ୍କୁ ଅତି ସହଜରେ ଚିହ୍ନିପାରିବେ। ଆଜି ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ସୁନ୍ଦର କଥାମାନ କହନ୍ତି, ମାତ୍ର କାର୍ଯ୍ୟ କରନ୍ତି ନାହିଁ। ଏହାପରେ 14:24-45 ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ଯେଉଁମାନେ ଜ୍ଞାନୀ ସେମାନେ ଯଦିଓ ଜାଗତିକ ଧନରେ ବିଶେଷ ଧନବାନ ନଥାନ୍ତି, ମାତ୍ର ଆତ୍ମିକ ଧନରେ ଧନବାନ ଥାନ୍ତି। ପ୍ରଭୁଶୁ କହନ୍ତି, ଅନ୍ଧ ଯଦି ଅନ୍ଧକୁ ବାଟ କଢ଼ାଏ ତାହେଲେ ସେମାନେ ଉଭୟ ଖାତରେ ପଡ଼ିବେ। ତେଣୁକରି ସଦାପ୍ରଭୁ ବିଷୟକ ଭୟ ଆମମାନଙ୍କୁ ବିନାଶର ମୁଖରୁ ଉଦ୍ଧାର କରେ। ଦେଖନ୍ତୁ, ଶତ୍ରୁତା କେବଳ ଆପଣଙ୍କର ଆନନ୍ଦକୁ ଓ ପ୍ରଭୁଙ୍କଠାରେ ଆପଣଙ୍କର ସହଭାଗିତାର ଜୀବନକୁ ହରଣ କରେ ନାହିଁ, ମାତ୍ର ଏହା ମଧ୍ୟ ଆପଣଙ୍କର ଶାରୀରିକ ଜୀବନକୁ କ୍ଷତିଗ୍ରସ୍ତ କରାଏ। ଏହା ସେପର୍ଯ୍ୟନ୍ତ ଘଟିପାରିବ ନାହିଁ ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ପୁନରାଗମନ ହୋଇନାହିଁ। ସେ ହିଁ କେବଳ ଧାର୍ମିକତାରେ ଏହି ଜଗତ ଉପରେ ରାଜତ୍ୱ କରିବେ। ସେ ସମସ୍ତ ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତା ସ୍ଥାପନ କରିବେ। ତେଣୁ ଆସୁ ତାହାଙ୍କର ଆଗମନ ନିମନ୍ତେ ଅପେକ୍ଷା କରୁ କରୁ ତାହାଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখুন ওড়িয়া টিভি @radio882.com। তেবে আজি পাই বিদায় দিওন্তু। নমস্কার।